ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ସ୍ୱଚ୍ଛତାକୁ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଆଜି ଝାଡ଼ଖଣ୍ଡର ହଜାରୀବାଗରେ 83,300 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାସ ଓ ଲୋକାର୍ପଣ। ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଭୂମିକାକୁ ପ୍ରଶଂସା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ୟୁକ୍ରେନ୍ର ପୂର୍ବ ବୁହେଲେଦର୍ ସହରକୁ ଅକ୍ତିଆର କଲା ରୁଷ ସେନା। ଏବଂ ସାର୍ଜାରେ ଆଇସିସି ମହିଳା ଟି20 ବିଶ୍ୱକପ୍ର ନବମ ସଂସ୍କରଣ ଆରମ୍ଭ ହେବ ଆସନ୍ତାକାଲି। ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ 4 ତାରିଖରେ ଖେଳିବ ପ୍ରଥମ ମ୍ୟାଚ୍। ସ୍ୱଚ୍ଛତା ପ୍ରତି ପ୍ରତିଶ୍ରତିବଦ୍ଧ ହୋଇ ତାହାକୁ ନିଜ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ସଂକଳ୍ପ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଆଜି ଗାନ୍ଧି ଜୟନ୍ତୀ ଅବସରରେ ନୂଆଦିଲ୍ଲୀରେ ଅନୁଷ୍ଠିତ ସ୍ୱଚ୍ଛ ଭାରତ ଦିବସ 2024 ସମାରୋହରେ ଯୋଗଦେଇ ସେ ଏହା କହିଛନ୍ତି। ସ୍ୱଚ୍ଛ ଭାରତ ମିଶନର 10 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସ୍ୱଚ୍ଛତା ହିଁ ସେବା 2024 କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି, ସ୍ୱଚ୍ଛ ଭାରତ ହାସଲ ପାଇଁ ନିରନ୍ତର ପ୍ରୟାସ ଜରୁରୀ। ସ୍ୱଚ୍ଛତାକୁ ଜନଆନ୍ଦୋଳନରେ ପରିଣତ କରିଥିବାରୁ 140 କୋଟି ଭାରତୀୟଙ୍କ ଦୃଢ଼ ମନୋବଳକୁ ସେ ପ୍ରଶଂସା କରିବା ସହ ସ୍ୱଚ୍ଛ ଭାରତ ଅଭିଯାନର ସଫଳତାରେ ସମସ୍ତଙ୍କ ଅବଦାନ ରହିଛି ବୋଲି ସେ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଆଜି ବିଶ୍ୱର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ଅଭିଯାନରେ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ପ୍ରତିନିଧିମାନେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ଝାଡ଼ଖଣ୍ଡ ଗସ୍ତରେ ଯାଇ ହଜାରୀବାଗଠାରେ 83,300 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ସେଥିମଧ୍ୟରେ ଧର୍ତ୍ତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ଶୁଭାରମ୍ଭ କରିଛନ୍ତି। 79,150 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ 63,000 ଗ୍ରାମର 5 କୋଟିରୁ ଉର୍ଦ୍ଧ୍ୱ ଜନଜାତି ବର୍ଗର ଲୋକ ଉପକୃତ ହୋଇପାରିବେ। ଏହି ଯୋଜନା ଦେଶର 569 ଜିଲ୍ଲା ଅନ୍ତର୍ଗତ 2740 ବ୍ଲକରେ କାର୍ଯ୍ୟକାରୀ କରାଯାଉଛି। ଏହାଛଡ଼ା ବିନୋବା ଭାବେ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ମୋଦି 40 ଏକଲବ୍ୟ ବିଦ୍ୟାଳୟର ଉଦ୍ଘାଟନ ସହ 25 ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଝାଡ଼ଖଣ୍ଡରେ ଆଦିବାସୀ ସମୁଦାୟମାନଙ୍କର ଗ୍ରାମୀଣ ଭିଭିଭୂମିର ବିକାଶରେ ଏ ବିବିଧ ପ୍ରକଳ୍ପଗୁଡ଼ିକ ସେମାନଙ୍କୁ ଅନେକ କ୍ଷେତ୍ରରେ ସହାୟତା ପ୍ରଦାନ କରିବ। ଶ୍ରୀ ମୋଦି କହିଛନ୍ତି, ଦେଶରେ ଥିବା ଆଦିବାସୀମାନଙ୍କର ସଶକ୍ତିକରଣ ଏବଂ ବିକାଶ କରା ନଗଲେ ବିକଶିତ ଭାରତ ସ୍ୱପ୍ନକୁ ସାକାର କରାଯାଇପାରିବ ନାହିଁ। ଏହି ପ୍ରକଳ୍ପଗୁଡ଼ିକ ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହାଦ୍ୱାରା 5 କୋଟି ଆଦିବାସୀ ଲୋକମାନେ ଉପକୃତ ହେବେ। ଆଦିବାସୀମାନଙ୍କର କଲ୍ୟାଣ କରିବା ସରକାରଙ୍କର ପ୍ରାଥମିକତା ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇହୁଦୀ ନବବର୍ଷ ରୋଷ ହସନା ପାଳନ ଅବସରରେ ଇହୁଦୀ ସମ୍ପ୍ରଦାୟର ଭାଇଭଉଣୀମାନଙ୍କୁ ଶୁଭକାମନା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଇସ୍ରାଏଲ୍ ରାଷ୍ଟ୍ରପତି ଇସାକ୍ ହର୍ଜୋଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଶ୍ୱର ସମସ୍ତ ଇହୁଦୀ ସମୁଦାୟଙ୍କୁ ଶୁଭକାମନା ଜଣାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦି ଏହି ନବବର୍ଷ ସମସ୍ତଙ୍କ ଜୀବନରେ ଶାନ୍ତି, ଆଶା ଏବଂ ସମୃଦ୍ଧି ଆଣିଦେଉ ବୋଲି କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଇଥିବା ଉପହାରଗୁଡ଼ିକର ଇ ନିଲାମୀ ପ୍ରକ୍ରିୟା ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରଥମେ ଏହା ଗତମାସ 17 ତାରିଖରୁ ଆରମ୍ଭ ହୋଇ ଆଜି ଶେଷ ହେବାର ଥିଲା। ଚଳିତ ବର୍ଷ ଏହା ଷଷ୍ଠ ଇ ନିଲାମୀ ପ୍ରକ୍ରିୟା ବୋଲି ଜଣାପଡ଼ିଛି। ଏହି ଇ ନିଲାମୀ ପ୍ରକ୍ରିୟାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ ହେବା ପାଇଁ ସରକାର ଆହ୍ୱାନ କରିଛନ୍ତି। ସୂଚନାଯୋଗ୍ୟ, ଏଥିରୁ ସଂଗ୍ରହ ହେଉଥିବା ଅର୍ଥ ନମାମି ଗଙ୍ଗେ ପାଣ୍ଠିରେ ବିନିଯୋଗ ହୋଇଥାଏ। ଏହି ଇ ନିଲାମୀ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଥିବା ବ୍ୟକ୍ତିମାନେ ଅଫିସିଆଲ୍ ୱେବ୍ସାଇଟ୍ ପିଏମ୍ mementos.gov.in ଲଗ୍ଇନ୍ କରିପାରିବେ। ପାଖାପାଖି 600 ଉପହାର ଏହି ଇ ନିଲାମୀ ପ୍ରକ୍ରିୟାରେ ସାମିଲ କରାଯାଇଛି, ଯେଉଁଥିରେ ବିଶିଷ୍ଟ କଳାକୃତି, ମନ୍ଦିର ମଡେଲ, ହିନ୍ଦୁ ଦେବାଦେବୀ ଏବଂ ପାରା ଅଲମ୍ପିକ୍ର ଜୋତାଗୁଡ଼ିକ ସାମିଲ କରାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡବ୍ଲ୍ୟଏଚ୍ଓର ମହାନିର୍ଦ୍ଦେଶକ ଟେଡ୍ରସ୍ ଆଧାନମ୍ ଘେବ୍ରିୟେସୁସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ମହତ୍ୱପୂର୍ଣ୍ଣ ଭୂମିକାକୁ ସେ ଉଲ୍ଲେଖନୀୟ ବୋଲି କହିଛନ୍ତି। ସେ କହିଛନ୍ତି, ସ୍ୱଚ୍ଛ ଭାରତ ମିଶନ ସ୍ୱଚ୍ଛ ଏବଂ ସ୍ୱାସ୍ଥ୍ୟ ରାଷ୍ଟ୍ରର ସ୍ଥାପନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। କେନ୍ଦ୍ର ସରକାର ଗ୍ରାମୀଣ ଏବଂ ପଛୁଆ ବର୍ଗଙ୍କ କ୍ଷେତ୍ରରେ ସ୍ୱଚ୍ଛତା ଆଣିବାରେ ପ୍ରାଥମିକତା ଦେଉଛନ୍ତି ବୋଲି ସେ କହିଛନ୍ତି। ଏଥିରେ ସ୍ଥାନୀୟ ନେତାମାନଙ୍କର ଭୂମିକାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। କେନ୍ଦ୍ର ସରକାର ଏହି ସ୍ୱଚ୍ଛତା ମିଶନର ପ୍ରଗତିକୁ ଅନୁଧ୍ୟାନ କରିବା ପାଇଁ ଯେଉଁ ତଥ୍ୟ ସଂଗୃହୀତ କରିଛନ୍ତି ତାହା ଅତ୍ୟନ୍ତ ଉପଯୋଗୀ ବୋଲି ସେ କହିଛନ୍ତି। ଏହି ଅଭିଯାନ ଫଳରେ ଗ୍ରାମୀଣ ଏବଂ ସହର ସ୍ତରରେ ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତାରେ ସୁଧାର ଆଣିବା ସହ ଡାଇରିଆ ଏବଂ କୁପୋଷଣ ଦ୍ୱାରା ଦେଖାଯାଉଥିବା ରୋଗଗୁଡ଼ିକର ଦୂରୀକରଣ କରାଯାଇ ଲୋକମାନଙ୍କର ଜୀବନ ରକ୍ଷା କରିବା ସମ୍ଭବପର ହୋଇଛି ବୋଲି ଡବ୍ଲ୍ୟଏଚ୍ଓ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିହାର ବନ୍ୟାରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ମୁଜାଫରପୁର ଜିଲ୍ଲାର ଔରାଇ ଅଞ୍ଚଳରେ ଜରୁରୀକାଳୀନ ଅବତରଣ କରିଛି। ମୁଜାଫରପୁର ବରିଷ୍ଠ ଏସ୍ପି ରାକେଶ କୁମାର ଆକାଶବାଣୀ ସମ୍ଭାଦ ବିଭାଗକୁ ସୂଚନା ଦେଇ କହିଛନ୍ତି ଏଥିରେ ଥିବା ପାଇଲଟ ଏବଂ ଚାରିଜଣ କର୍ମଚାରୀ ନିରାପଦରେ ଅବତରଣ କରିଛନ୍ତି। ଏହି ହେଲିକପ୍ଟରଟି ସୀତାମାରୀ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ସାମଗ୍ରୀ ନେଇ ଯାଉଥିବା ବେଳେ ଏଥିରେ ତ୍ରୁଟି ଦେଖାଦେଇଥିଲା। ଦୁବାଇରେ ଆଜି ବିଶ୍ୱ ସବୁଜ ଅର୍ଥ ବ୍ୟବସ୍ଥା ଫୋରମର ଶୁଭାରମ୍ଭ ହୋଇଛି। ବିଶ୍ୱରେ ଦେଖାଦେଇଥିବା ପରିବେଶ ପ୍ରଦୂଷଣ ସମସ୍ୟାର କିପରି ମୁକାବିଲା କରାଯାଇପାରିବ ସେ ବିଷୟରେ ସବିଶେଷ ଆଲୋଚନା କରାଯାଇଛି। ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇର ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଶେଖ୍ ମହମ୍ମଦ ବିନ୍ ସରିତ୍ ଉଲ୍ ମକ୍ତୁମ୍ଙ୍କ ପୃଷ୍ଠପୋଷକତାରେ ଅନୁଷ୍ଠିତ ଆଲୋଚନାର ଶୀର୍ଷକ ଏମ୍ପାୱାରିଂ ଗ୍ଲୋବାଲ୍ ଆକ୍ସନ୍ ଅନ୍ଲକିଂ ଅପରଚ୍ୟୁନିଟିଜ୍ ଆଣ୍ଡ ଆଡ୍ଭାନ୍ସିଂ ପ୍ରୋଗ୍ରେସ୍ ରହିଥିଲା। ଏହି ଆଲୋଚନା ଚକ୍ରରେ ବିଶ୍ୱରେ ଦେଖାଯାଉଥିବା ଜଳବାୟୁ ପରିବର୍ତ୍ତନକୁ ଅନ୍ତରାଷ୍ଟ୍ରୀୟ ସହଯୋଗ ଏବଂ ଏହାର ଅଭିନବ ସମାଧାନ ତଥା ସ୍ଥିରତା ଉପରେ ଚର୍ଚ୍ଚା କରାଯାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଓ ଅଜିତ ପାୱାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର କ୍ୟାବିନେଟ୍ର ବିଭିନ୍ନ ମନ୍ତ୍ରୀଗଣ ଉପସ୍ଥିତ ଥିଲେ। ବିଧାନ ଭବନରେ ଅନୁଷ୍ଠିତ ଏହି ଗାନ୍ଧି ଜୟନ୍ତୀ ସମାରୋହରେ ବିଧାନ ପରିଷଦର ଉପାଧ୍ୟକ୍ଷ ଡକ୍ଟର ନୀଲମ ଘୋରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ୟୁକ୍ରେନ୍ର ପୂର୍ବ ବୁହେଲେଦର ସହରକୁ ରୁଷ ସେନା ନିଜ ଅକ୍ତିଆରକୁ ନେଇଛି। ତେବେ ଅଢ଼େଇ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ୟୁକ୍ରେନ୍ ସେନା ଏହି ସହରକୁ ନିଜ ନିୟନ୍ତ୍ରଣରେ ରଖିବାକୁ ସକ୍ଷମ ହୋଇଥିଲା। ୟୁକ୍ରେନ୍ ପୂର୍ବ ସାମରିକ କମାଣ୍ଡ ସୂଚନା ଅନୁସାରେ ରୁଷ ସେନା ଅକ୍ତିଆର କରିଥିବା ବୁହେଲେଦର ସହରକୁ ସେମାନେ ପୁନଃଦଖଲ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଅପରପକ୍ଷରେ ଗତ ଦୁଇ ବର୍ଷ ଧରି ରୁଷ ସେନା ମଧ୍ୟ ଏହି ସହରକୁ ନିଜ ଅକ୍ତିଆରକୁ ନେବା ପାଇଁ ପ୍ରୟାସ ଜାରି ରଖିଥିଲା। ଉତ୍ତରପ୍ରଦେଶର ବାରେଲି ଜିଲ୍ଲାରେ ଏକ ବେଆଇନ ବାଣ କାରଖାନାରେ ବିସ୍ଫୋରଣ ଘଟି ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କେତେଜଣ ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଘଟିଥିବା ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଏଥିରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କର ଚିକିତ୍ସା ଦାୟିତ୍ୱ ସରକାର ବହନ କରିବେ ବୋଲି କହିଛନ୍ତି। ଏହି ଦୁର୍ଘଟଣାରେ ଆଠଟି ଘର ଜଳିପୋଡ଼ି ନଷ୍ଟ ହୋଇଛି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କାମ୍ବୋଡ଼ିଆରେ ନିଯୁକ୍ତି ପାଇବା ପାଇଁ ନକଲି ଏଜେଣ୍ଟ ହାବୁଡ଼ରେ ପଡ଼ି ସାଇବର ଅପରାଧରେ ଅଟକ ଥିବା 67 ଜଣ ଭାରତୀୟ ମୁକ୍ତି ପାଇଛନ୍ତି। କାମ୍ବୋଡ଼ିଆରେ ନମ ଫେମ୍ଠାରେ ଥିବା ଏହି ଭାରତୀୟମାନଙ୍କୁ ଭାରତୀୟ ଦୂତାବାସ ଏବଂ କାମ୍ବୋଡ଼ିଆ ପୁଲିସ୍ ସ୍ୱଦେଶ ପଠାଇବାକୁ ବ୍ୟବସ୍ଥା କରିଛି। ତେବେ ଗତ 30 ତାରିଖରେ 15 ଜଣ ଭାରତୀୟ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ କରିଥିବା ବେଳେ ଗତକାଲି 24 ଜଣ ଭାରତୀୟ ସ୍ୱଦେଶ ଫେରିବା ଆରମ୍ଭ କରିଛନ୍ତି। ତେବେ ଅନ୍ୟ 28 ଜଣ ଆଗାମୀ କିଛିଦିନ ମଧ୍ୟରେ ଭାରତ ଫେରିବେ ବୋଲି ସୂଚନା ମିଳିଛି। କାମ୍ବୋଡ଼ିଆ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଭାରତୀୟମାନଙ୍କର ନିଯୁକ୍ତି ଖୋଜିବା ସମୟରେ ସତର୍କତା ଅବଲମ୍ଘନ କରନ୍ତୁ। ଆଇସିସି ମହିଳା ଟି20 ବିଶ୍ୱକପ୍ର ନବମ ସଂସ୍କରଣ ଆସନ୍ତାକାଲିଠାରୁ ୟୁଏଇର ସାର୍ଜାଠାରେ ଆରମ୍ଭ ହେବ। ଚଳିତ ମାସ 4 ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ତା'ର ପ୍ରଥମ ମ୍ୟାଚ୍ ଖେଳିବ। ଅକ୍ଟୋବର 3-20 ତାରିଖ ମଧ୍ୟରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ମୋଟ 10 ଦଳ ଅଂଶଗ୍ରହଣ କରିବେ। ଗ୍ରୁପ୍ ଏ ରେ ଭାରତ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଶ୍ରୀଲଙ୍କା ରହିଛନ୍ତି। ସେହିପରି ଗ୍ରୁପ୍ ବି ରେ ବାଂଲାଦେଶ, ଇଂଲଣ୍ଡ, ସ୍କଟଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ରହିଛନ୍ତି। ସ୍ୱଚ୍ଛତାକୁ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଆଜି ଝାଡ଼ଖଣ୍ଡର ହଜାରୀବାଗରେ 83,300 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାସ ଓ ଲୋକାର୍ପଣ। ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଭୂମିକାକୁ ପ୍ରଶଂସା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ୟୁକ୍ରେନ୍ର ପୂର୍ବ ବୁହେଲେଦର ସହରକୁ ଅକ୍ତିଆର କଲା ରୁଷ ସେନା ଏବଂ ସାର୍ଜାରେ ଆଇସିସି ମହିଳା ଟି20 ବିଶ୍ୱକପ୍ର ନବମ ସଂସ୍କରଣ ଆରମ୍ଭ ହେବ ଆସନ୍ତାକାଲି। ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ 4 ତାରିଖରେ ଖେଳିବ ପ୍ରଥମ ମ୍ୟାଚ୍। ସମ୍ବାଦ ଶେଷ ହେଲା।